ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ଶୁକ୍ରବାର ଦିନ ଉପରବେଲା 3 ଦିନିଆ ଓଡ଼ିଶା ଗସ୍ତନ ଆଇବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍। ଶ୍ରୀ ସାମଲ କହିଛନ୍, ପ୍ରଧାନମନ୍ତ୍ରୀ ଉପରବେଲା 4:15 ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚିଲା ଉତ୍ରୁ ଗୋଟିଏ ସାଧାରଣ ସଭାକେ ସମ୍ବୋଧନ କରିବେ। ସେନୁ ରାଜଭବନ ତକ ପ୍ରଧାନମନ୍ତ୍ରୀ ରୋଡ୍ ଶୋ କଲା ଉତ୍ରୁ ବିଜେପି ରାଜ୍ୟ କାର୍ଯ୍ୟାଳୟନ ଦଳୀୟ କର୍ମକର୍ତ୍ତାମାନଙ୍କ ସାଙ୍ଗେ ବୈଠକ କରିବେ। ବୈଠକଥି ଦଳର ସାଂସଦ, ମନ୍ତ୍ରୀ, ବିଧାୟକ ଆର୍ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍। ଇନ ଜଣେଇ ଦିଆଯାଇପାରେ ଯେ ଆଇବା 30 ଡିସେମ୍ବର 1 ତାରିଖ 2 ଦିନ ଧରିକରି ଭୁବନେଶ୍ୱର ହେବାର୍କେ ଥିବାର ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀଥି ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଇଜେ ଚଲତି ଖରିଫ୍ ଋତୁର ଧାନଘିଣା ଚାଲିଛି। କେହେନି ଯୋଗ୍ୟ ଚାଷୀ ଯେନ୍ତା ଧାନଘିଣା ପ୍ରକ୍ରିୟାନୁ ଅଲଗ ନାଇଁ ହୁଅନ୍, ସେଥିଲାଗି ରାଜ୍ୟ ସରକାର ପଦକ୍ଷେପମାନ ନେଇଛନ୍। ଗଲା 20 ତାରିଖନୁ ବରଗଡ଼ ଜିଲ୍ଲାନ ଧାନଘିଣା ମୂଲ ହୋଇଥିବାର ବେଳେ ଏଛେନ୍କା ବରଗଡ଼, ନୂଆପଡ଼ା ଆର୍ ସମ୍ବଲପୁର ଜିଲ୍ଲାନ ସରକାରୀ ଭାବେ ଧାନଘିଣା ହେଉଛି। ଗଲା ବଛରଠାନୁ ଏଇ 3 ଜିଲ୍ଲାଥି ଏପତକ 30%ନୁ ଅତକା ଚାଷୀ ଧାନଘିଣାତି ଭାଗ ନେଇଛନ୍ ଆର୍ ହେତାର ସାଙ୍ଗେ ପାଖାପାଖି 8% ଅତକା ଧାନ ଘିଣା ଯାଇଛି। ଚାଷୀମାନଙ୍କ ବ୍ୟାଙ୍କ ଖାତାକେ ସିଧାସଳଖ ନିମ୍ନତମ ସହାୟତା ରାଶି MSP ଦିଆଯାଉଛି। ଅତକାନୁ ଅତକା ଚାଷୀ ଯେନ୍ତା ଧାନ ଘିଣାତି ସାମିଲ ହୋଇପାରବେ, ହେଥିର୍ଲାଗି ଆଗପତି ଟୋକନ ଦିଆଯାଉଛି ବୋଲି ସରକାରୀ ଭାବେ କୁହାଯାଇଛି। ପୃଥିବୀ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟମାନଙ୍କ ଲାଗି ଭାରତ ଗୋଟିଏ ନୂଆ ଠିକଣା ହୋଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଗଲାକାଲ ମାଲଡୋଭାର ଶିକ୍ଷା ଆର୍ ଗବେଷଣା ମନ୍ତ୍ରୀ ଡାନ୍ ପର୍ସ୍ୟୁନ୍ଙ୍କ ସାଙ୍ଗେ ଆଲୋଚନା ଉତ୍ରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଇଟା କହିବାର ସାଙ୍ଗେ ଦୁଇ ଦେଶର ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କୁ ଶୈକ୍ଷିକ ଆର୍ ଗବେଷଣାର ସହଯୋଗକେ ମଜବୁତ କରାଯିବା ବୋଲି କହିଛନ୍। କେନ୍ଦ୍ର ସରକାର ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଆର୍ ଗଜପତି ଜିଲ୍ଲାକେ ଜଳକ୍ଲିଷ୍ଟ ଜିଲ୍ଲା ଭାବେ ଚିହ୍ନଟ କରିଛନ୍ ବୋଲି ପଞ୍ଚାୟତିରାଜ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ବିଧାନସଭାତି ଗୋଟିଏ ପ୍ରଶ୍ନର ଉତ୍ତରଥି କହିଛନ୍। ସେ କହିଛନ୍, କେନ୍ଦ୍ର ସରକାର ଚିହ୍ନଟ କରିଥିବାର 5 ଜଳକ୍ଲିଷ୍ଟ ଜିଲ୍ଲା ସହିତ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଗାଁ ଇଲାକା ଲୋକକୁ ପିଇବାର ପାଣି ଯୋଗାଇ ଦେବାରକେ ଖୁବ୍ଟେ ବ୍ୟବସ୍ଥା କରାଯାଇଛି। ଭିନ୍ ଭିନ୍ ଜାଗାନ ପାଇପ୍ଥି ପାଣି ଯୋଗାବାରକେ ପ୍ରକଳ୍ପ ତିଆର କରାଯିବାର ସାଙ୍ଗେ ନଲକୁଆ ଆର୍ କୁଆଁ କରାଯାଇଛି ବୋଲି ମନ୍ତ୍ରୀ ତାଙ୍କର ଉତ୍ତରଥି କହିଛନ୍। ରାଜ୍ୟ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଲାଗି ଖୁବ୍ ଜଲ୍ଦି ନୂଆ ସର୍ଭେ ହେବା ଆର୍ ସର୍ଭେ ସରିଲା ଉତ୍ରୁ ଯୋଗ୍ୟ ପରିବାରମାନଙ୍କୁ ଘର ମିଳିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସେ କହିଛନ୍ ଯେ ସର୍ଭେ ଲାଗି ନୂଆ ଗାଇଡ୍ଲାଇନ୍ ଆଇବା, ସେଥି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବା ଆର୍ ଅଯୋଗ୍ୟମାନଙ୍କୁ କଟାଯିବା, ଭିନ୍ନ ହୋଇଥିବାର ପରିବାରମାନଙ୍କୁ ଭିଲ୍ ଅଲଗା ଘର ମିଳିପାରବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଜରିଏ ଆଇବା 5 ଭିତରେ ରାଇଜେ ଗୁରସ ଉତ୍ପାଦନ ଦୁଇଗୁଣ କରବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ମତ୍ସ୍ୟ ଆର୍ ପାଣି ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଗଲାକାଲ ହୋଇଥିବା ରାଜ୍ୟସ୍ତରୀୟ ଜାତୀୟ ଦୁଗ୍ଧ ଦିବସ ସମାରୋହଟି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ ଯେ ରାଇଜେ ଗୁରସ ଉତ୍ପାଦନର ଖୁବ୍ଟେ ସମ୍ଭାବନା ଅଛି। ହେଲେ ରାଇଜେ ମୁଡ଼ ପିଛା 300 ମିଲିଲିଟର ଗୁରସ ଦରକାର ଥିବାର ବେଳେ ମାତର୍କ ଦିନକ 160 ମିଲିଲିଟର ଗୁରସ ଉତ୍ପାଦନ ହେଉଛି। ଗୁରସ ଉତ୍ପାଦନ ବଢ଼ାବାରକେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାଥି ଗାଏ ଫାର୍ମ ଆର୍ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନା ଲାଗି 1 କୋଟି ଟଙ୍କା ତକ ଆର୍ଥିକ ସାହସ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ସେଆଡ଼େ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକର କାନପୁର ଗାଁର ଚାଷୀ ଭାସ୍କର ପ୍ରଧାନ ଗୋପାଳନ ଲାଗି କୃତ୍ରିମ ପ୍ରଜନନ ଦିଗେ ସଫଳତା ପାଇଥିବାନୁ ସର୍ବଭାରତୀୟ ସ୍ତରନ ପହିଲା ଠାନ ଅଧିକାର କରିକରି ଜାତୀୟ ଗୋପାଳରତ୍ନ ସମ୍ମାନଥି ସମ୍ମାନିତ ହୋଇଛନ୍। ରାଜ୍ୟ ନଗର ଉନ୍ନୟନ ବିଭାଗର ଆଉଟ୍ସୋର୍ସିଂ କର୍ମଚାରୀମାନଙ୍କ ନିଯୁକ୍ତି ସମୟ ନବୀକରଣ କରିବାର ଲାଗି ପଦକ୍ଷେପ ନିଆଯାଉଛି ବୋଲି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ବିଧାନସଭାନ ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ କହିଛନ୍ ଯେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗନ ଭିନ୍ ଭିନ୍ ଯୋଜନାଥି କାମ କରୁଥିବାର ଆଉଟ୍ସୋର୍ସିଂ କର୍ମଚାରୀମାନଙ୍କର ନିଯୁକ୍ତି ସମୟ ଗଲା ସେପ୍ଟେମ୍ବର ମାସରୁ ସରିଯାଇଛି ଆର୍ କେତେ କର୍ମଚାରୀଙ୍କ ନିଯୁକ୍ତି ସମୟ ଆଇବା ବଛର ଜୁନ୍ ମାସ ତକ ଅଛି। ହେଲେ ଇ କର୍ମଚାରୀମାନଙ୍କର ନିଯୁକ୍ତି ନବୀକରଣ ଲାଗି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଡାକ୍ତର ମହାପାତ୍ର ତାଙ୍କର ଉତ୍ତରଥି କହିଛନ୍। ରାଜ୍ୟର ଜେଲ୍ମାନଙ୍କୁ ଆଜୀବନ ସଜା କାଟୁଥିବାର 14 କଏଦୀଙ୍କୁ ସମ୍ବିଧାନ ଦିବସ ଅବସରରେ ଛାଡ଼ କରାଯାଇଛି। ହତ୍ୟା, ଦୁଷ୍କର୍ମ, ଡକାୟତି ବାକି ସଙ୍ଗୀନ ଅଭିଯୋଗଥି ଆଜୀବନ ସଜା କାଟୁଥିବା କଏଦୀମାନଙ୍କୁ ଜେଲ୍ଥି ସେମାନଙ୍କର ଆଚାର ବ୍ୟବହାରକେ ଦେଖିକରି ଜେଲ୍ ବିଭାଗର ସେଣ୍ଟେନ୍ସ ରିଭ୍ୟୁ କମିଟିର ସୁପାରିଶ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ସେନ୍ତା ଭାରତୀୟ ନ୍ୟାୟ ସଂହିତା 478 ଦଫାତି ଜେଲ୍ ନଥିବାର 10 ବିଚାରାଧୀନ କଏଦୀଙ୍କୁ ବିଲ୍ ଜାମିନ ଦିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।